ओम शांति। 1 सेप्टेम्बर 2025 मसीहार मधुर महावाक्य। मिठे बच्चे, तुम मानंकु एही पुरुषोत्तम संगम जुगरे ही उत्तमरु उत्तम पुरुष हेबाकु पड़िब। समस्तंक ठारु उत्तम पुरुष हेउछंती एही लक्ष्मी नारायण। प्रश्न, तुमे संतान माने बाबांक सहित केउ एक गुप्त कार्य करुछ? उत्तर, आदि सनातन देवी देवता धर्म एवं दैवी राजधानीर स्थापनार कार्य तुमे माने बाबांक सहित गुप्त रूपरे करुछ। बगीचार मालिक बाबा आसी कंटार जंगल को फुलर बगीचा करुछंती। सेही बगीचारे कौनसी प्रकारर भयानक जीवजंतु बा दुखदायी जिनिस रहिबो नाही। गीत, आखिर वह दिन आया आज। ओम शांति। आत्मिक पिता बसी आत्मिक संतान मानंकु बुझाउछंती। निश्चय शरीर द्वारा तो बुझाइबे ना, आत्मा शरीर बिना कौनसी कार्य करिपारिबो नाही। आत्मिक बाबांकु मध्य थरे मात्र पुरुषोत्तम संगम जुगरे शरीरर आधार नेबाकु पड़िथाए। एई संगम जुगकु पुरुषोत्तम जुग मध्य कुहाजिबो। काहेकि ना एही संगम जुग परे पुणि सत्य जुग आसीथाए। सत्य जुग को मध्य पुरुषोत्तम जुग कुहाजिबो। बाबा आसी पुरुषोत्तम जुगर स्थापना करुछंती। संगम जुगरे बाबा आसुथिबारु एहा मध्य पुरुषोत्तम जुग हलाना। एही ठारे ही पिलामानंकु पुरुषोत्तम कराउछंती। पुणि तुमे पुरुषोत्तम नुआ दुनिया रे रहिबो। पुरुषोत्तम अर्थात उत्तमर उत्तम पुरुष ए राधा कृष्ण अथवा लक्ष्मी नारायण अटंती। ज्ञान मध्य तुम पाखरे अछि। अन्य धर्मावलंबी माने मध्य मानिबे जे वास्तवरे लक्ष्मी नारायण स्वर्गर मालिक थिले। भारतर केते श्रेष्ठ महिमा रहिछि किंतु भारतवासी निजे ही जानि नाहंती। कहुछंती मध्य अमुक स्वर्गवासी हेला, किंतु स्वर्ग की प्रकारर जिनिष एक कथा केही बुझि नाहंती। निजे ही सिद्ध करुछंती जे स्वर्ग को गला। एहार अर्थ नरकरे थिला स्वर्ग तो सेतेबेले हेबो जेतेबेले बाबा स्थापन करिवे। स्वर्ग तो नुआ दुनिया को ही कहा जाउछि। दुईटी जिनिष अटे ना, स्वर्ग एवं नरक। मनुष्य तो स्वर्ग को लक्ष लक्ष वर्ष कहि देउछंती। तुमे संतान माने बुझुछ एही दुनिया काली स्वर्ग थिला। एमानंकर राज्यत्व थिला। पुणि बाबांक ठारो संपत्ति नेउछ। बाबा कहुछंती मधुर गेल्हा संतान माने तुमर आत्मा पतित हो जाइथिबारु नरकरे ही अछि। कहुछंती मध्य एबे कलिजुग शेष हेबा पई 40,000 वर्ष बाकी अछि। तबे निश्चय कलिजुग बासी कहाजिबो ना, पुरुणा दुनिया तो अटे ना। मनुष्य बिचरा घूर अंधकार रे अछंती। शेष समय रे जत्ते बेले निया लागिबो सेत्ते बेले एमाने सब विनाश होइजिबे। पुरुषार्थर क्रम अनुसारे तुम मानंकर प्रीति बुद्धि होइछि। जेते प्रीति बुद्धि थिबो सेते उच्च पद पाइबो। सकाळ उठी बहुत स्नेहर सहित बाबांको मने पकाइबा उचित। प्रेमर अश्रुर पछे आसो काहे कि ना बहुत समय परे बाबा आसी मिसुछंती। बाबा आपण आसी आम मानंकु दुखरु मुक्त करुछंती। आमे विष सागर रे बुड़ी କେତେ ଦୁଃଖୀ ହୋଇ ଆସିଛୁ। ବର୍ତ୍ତମାନ ଏହା ହେଉଛି ରୌରବ ନରକ। ଏବେ ବାବା ସାରା ଚକ୍ରର ରହସ୍ୟ ବୁଝାଉଛନ୍ତି। ମୂଳ ବତନ କଣ ଏ କଥା ମଧ୍ୟ ଆସି ବୁଝାଇଛନ୍ତି। ଆଗରୁ ତୁମେ ଜାଣିନଥିଲ, ଏହାକୁ କଣ୍ଟାର ଜଙ୍ଗଲ କୁହାଯାଏ। ସ୍ୱର୍ଗକୁ ଈଶ୍ୱରଙ୍କର ବଗିଚା ଅଥବା ଫୁଲର ବଗିଚା କୁହାଯାଉଛି। ବାବାଙ୍କୁ ବଗିଚାର ମାଲିକ ମଧ୍ୟ କୁହାଯାଉଛି ନା। ତୁମକୁ ଫୁଲରୁ ପୁଣି କଣ୍ଟା କିଏ କରୁଛି? ରାବଣ। ତୁମେମାନେ ଜାଣିଛ, ଭାରତ ଫୁଲର ବଗିଚା ଥିଲା, ଏବେ ଜଙ୍ଗଲ ହୋଇଯାଇଛି। ଜଙ୍ଗଲରେ ଜୀବ ଜନ୍ତୁ ବିଛା ଆଦି ରହିଥାନ୍ତି। ସତ୍ୟଯୁଗରେ କୌଣସି ଭୟଙ୍କର ଜୀବଜନ୍ତୁ ଆଦି ରହିବେ ନାହିଁ। ଶାସ୍ତ୍ରରେ ତ ବହୁତ କଥା ଲେଖିଦେଇଛନ୍ତି, ଶ୍ରୀକୃଷ୍ଣଙ୍କୁ ସର୍ପ ଦଂଶନ କଲା ଇତ୍ୟାଦି ଇତ୍ୟାଦି। ଶ୍ରୀକୃଷ୍ଣଙ୍କୁ ପୁଣି ଦ୍ୱାପରକୁ ନେଇଯାଇଛନ୍ତି। ବାବା ବୁଝାଇଛନ୍ତି, ଭକ୍ତି ପୁରା ଅଲଗା ଜିନିଷ ଅଟେ। ଜ୍ଞାନର ସାଗର ଏକ ବାବା ହିଁ ଅଟନ୍ତି। ଏପରି ନୁହେଁ କି ବ୍ରହ୍ମା ବିଷ୍ଣୁ ଶଙ୍କର ଜ୍ଞାନର ସାଗର ଅଟନ୍ତି ନା। ପତିତ ପାବନ କେବଳ ହିଁ ଜ୍ଞାନର ସାଗର ଶିବ ବାବାଙ୍କୁ କୁହାଯିବ। ଜ୍ଞାନ ଦ୍ୱାରା ହିଁ ମନୁଷ୍ୟଙ୍କର ସଦ୍ଗତି ହୋଇଥାଏ। ସଦ୍ଗତିର ସ୍ଥାନ ହେଲା ଦୁଇଟି, ମୁକ୍ତିଧାମ ଏବଂ ଜୀବନ ମୁକ୍ତିଧାମ। ଏବେ ତୁମେମାନେ ଜାଣିଛ, ରାଜଧାନୀ ସ୍ଥାପନ ହେଉଛି, କିନ୍ତୁ ଗୁପ୍ତ ଭାବରେ ବାବା ହିଁ ଆସି ଆଦି ସନାତନ ଦେବୀ ଦେବତା ଧର୍ମ ସ୍ଥାପନା କରୁଛନ୍ତି। ତେଣୁ ପ୍ରତ୍ୟେକ ଆତ୍ମା ନିଜ ନିଜର ମନୁଷ୍ୟ ଶରୀରରେ ଆସୁଛନ୍ତି। ବାବାଙ୍କର ନିଜର ତ ଶରୀର ନାହିଁ, ସେଥିପାଇଁ ଏହାଙ୍କୁ ନିରାକାର ଈଶ୍ୱର ପିତା ବୋଲି କୁହାଯାଉଛି। ବାକି ସବୁ ସାକାରୀ ଅଟନ୍ତି, ତାଙ୍କୁ କୁହାଯାଉଛି ଇନକର୍ପୋରିଆଲ ଗଡ୍ ଫାଦର ଅର୍ଥାତ୍ ନିରାକାର ଈଶ୍ୱର ପିତା, ନିରାକାର ଆତ୍ମା ମାନଙ୍କର ପିତା। ତୁମେ ଆତ୍ମା ମାନେ ମଧ୍ୟ ସେଠାକାର ନିବାସୀ ଅଟ। ବାବା ମଧ୍ୟ ସେଠାରେ ରହିଥାନ୍ତି, କିନ୍ତୁ ଗୁପ୍ତ ଅଟନ୍ତି। ବାବା ହିଁ ଆସି ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରୁଛନ୍ତି। ମୂଳ ବତନରେ କୌଣସି ଦୁଃଖ ନାହିଁ। ବାବା କହୁଛନ୍ତି, ତୁମର ଗୋଟିଏ କଥାରେ ହିଁ କଲ୍ୟାଣ ରହିଛି, ବାବାଙ୍କୁ ୟାଦ କର, ମନ ମନା ଭବ, ବାସ୍। ବାବାଙ୍କର ସନ୍ତାନ ହେଲ ଅର୍ଥାତ୍ ସମ୍ପତ୍ତିର ମାଲିକ ହେଲ, ଏହା ତ ବୁଝା ପଡୁଛି। ଅଲ୍ପ ଅର୍ଥାତ୍ ଆହ୍ଲାଙ୍କୁ ମନେ ପକାଇଲେ ସତ୍ୟଯୁଗୀ ନୂଆ ଦୁନିଆର ସମ୍ପତ୍ତି ମିଳିବ। ଏହି ପତିତ ଦୁନିଆର ବିନାଶ ମଧ୍ୟ ନିଶ୍ଚୟ ହେବ। ଅମର ପୁରୀକୁ ଯିବାକୁ ହିଁ ହେବ। ଅମରନାଥ ତୁମ ପାର୍ବତୀ ମାନଙ୍କୁ ଅମର କଥା ଶୁଣାଉଛନ୍ତି। ବିଭିନ୍ନ ତୀର୍ଥସ୍ଥାନକୁ କେତେ ମଣିଷ ଯାଇଥାନ୍ତି, ଅମରନାଥକୁ ମଧ୍ୟ କେତେ ମନୁଷ୍ୟମାନେ ଯାଉଛନ୍ତି। ସେଠାରେ ତ କିଛି ବି ନାହିଁ, ସବୁ ହେଲା ଠକାମି, ଟିକିଏ ହେଲେ ସତ୍ୟ ନାହିଁ। କାୟାନ ମଧ୍ୟ ରହିଛି, ମିଛ ମାୟା ମିଛ କାୟା। ଏହାର ମଧ୍ୟ ଅର୍ଥ ବାହାର କରିବା ଉଚିତ, ଏଠାରେ ସବୁ ମିଛ ଅଟେ। ଏହା ମଧ୍ୟ ଜ୍ଞାନର କଥା ଅଟେ। ଏପରି ନୁହେଁ ଯେ ଗ୍ଲାସକୁ ଗ୍ଲାସ କହିବା ମିଛ। ବାକି ବାବାଙ୍କ ବିଷୟରେ ଯାହା କିଛି କହୁଛନ୍ତି ସବୁ ମିଛ କହୁଛନ୍ତି, ଏକା ବାବା ହିଁ ସତ୍ୟ କହିଥାନ୍ତି। ଏବେ ତୁମେ ଜାଣୁଛ, ବାବା ଆସି ପ୍ରକୃତ ସତ୍ୟନାରାୟଣଙ୍କ କଥା ଶୁଣାଉଛନ୍ତି। କୃତ୍ରିମ ହୀରା ମୋତି ମଧ୍ୟ ଥାଏ ନା, ଆଜିକାଲି କୃତ୍ରିମର ବହୁତ ଆଡମ୍ବର ରହିଛି, ସେଗୁଡିକର ଚମକ ସତ୍ୟ ଠାରୁ ମଧ୍ୟ ଭଲ ଦେଖାଯାଏ। ଏହି କୃତ୍ରିମ ପଥର ସବୁ ଭାରତରେ ପୂର୍ବରୁ ନଥିଲା, ପରେ ବିଦେଶରୁ ଆସିଛି। ଅସଲି ଓ ନକଲିକୁ ଏକାଠି ମିଶାଇ ଦେଉଛନ୍ତି, ଜଣା ପଡ଼େ ନାହିଁ। ପୁଣି ଏଭଳି ଜିନିଷ ମଧ୍ୟ ବାହାରିଛି ଯାହା ସାହାଯ୍ୟରେ ପରଖିଥାନ୍ତି। ମୋତି ମଧ୍ୟ ଏଭଳି ନକଲି ବାହାରିଛି ଯେ ଟିକେ ବି ନକଲି ବୋଲି ଜଣାପଡ଼ୁ ନାହିଁ। ଏବେ ତୁମ ପିଲାମାନଙ୍କର କୌଣସି ବି ସନ୍ଦେହ ନାହିଁ, ସଂଶୟବୁଦ୍ଧି ସମ୍ପନ୍ନ ଆତ୍ମା ଏଠାକୁ ଆସନ୍ତି ନାହିଁ। ପ୍ରଦର୍ଶନୀକୁ କେତେ ଢେର ଆସୁଛନ୍ତି। ବାବା କହୁଛନ୍ତି ଏବେ ବଡ଼ ବଡ଼ ଦୋକାନ ଅର୍ଥାତ୍ ସେଣ୍ଟର ଖୋଲ, ଏହା ହିଁ ତୁମର ଏକମାତ୍ର ଅବିନାଶୀ ରୋଜଗାରର ଦୋକାନ ଅଟେ। ତୁମେ ସତ୍ୟ ଦୋକାନ ଖୋଲୁଛ, ବଡ଼ ବଡ଼ ସନ୍ନ୍ୟାସୀ ମାନଙ୍କର ବଡ଼ ବଡ଼ ଦୋକାନ ରହିଥାଏ ଯେଉଁଠାକୁ ବଡ଼ ବଡ଼ ମନୁଷ୍ୟମାନେ ଯାଇଥାନ୍ତି। ତୁମେ ମଧ୍ୟ ବଡ଼ ବଡ଼ ସେଣ୍ଟର ଖୋଲ। ଭକ୍ତି ମାର୍ଗର ସାମଗ୍ରୀ ବିଲକୁଲ ଅଲଗା, ଏପରି କୁହାଯିବ ନାହିଁ ଯେ ଆରମ୍ଭରୁ ଭକ୍ତି ଚାଲି ଆସିଛି ନା ନା। ଜ୍ଞାନ ଦ୍ଵାରା ସଦ୍ଗତି ଅର୍ଥାତ୍ ଦିନ ହୋଇଥାଏ। ସେଠାରେ ସମ୍ପୂର୍ଣ୍ଣ ନିର୍ବିକାରୀ ବିଶ୍ୱର ମାଲିକ ଥିଲେ। ମନୁଷ୍ୟମାନଙ୍କୁ ଏ କଥା ମଧ୍ୟ ଜଣା ନାହିଁ ଯେ ଏହି ଲକ୍ଷ୍ମୀନାରାୟଣ ବିଶ୍ୱର ମାଲିକ ଥିଲେ। ସୂର୍ଯ୍ୟବଂଶୀ ଏବଂ ଚନ୍ଦ୍ରବଂଶୀ ଆଉ କୌଣସି ଧର୍ମ ନଥାଏ। ପିଲାମାନେ ଗୀତ ମଧ୍ୟ ଶୁଣିଛନ୍ତି, ତୁମେ ସନ୍ତାନମାନେ ବୁଝୁଛ ଯେ ଶେଷରେ ସଙ୍ଗମର ସେହିଦିନ ଆସି ପହଞ୍ଚିଛି ଯାହାକି ଆମେ ଆସି ବେହଦର ବାବାଙ୍କ ସହିତ ମିଶୁଛୁ, ବେହଦର ସମ୍ପତ୍ତି ପାଇବା ପାଇଁ ପୁରୁଷାର୍ଥ କରୁଛୁ। ସତ୍ୟ ଯୁଗରେ ତ ଏପରି କୁହାଯିବ ନାହିଁ। ଶେଷରେ ସେହିଦିନ ଆସିଛି, ସେମାନେ ଭାବୁଛନ୍ତି ବହୁତ ଶସ୍ୟ ହେବ, ଏପରି ହେବ, ଭାବୁଛନ୍ତି ଆମେ ସ୍ୱର୍ଗର ସ୍ଥାପନା କରୁଛୁ, ଭାବୁଛନ୍ତି ଛାତ୍ରମାନଙ୍କର ନୂଆ ରକ୍ତ ଏମାନେ ବହୁତ ସାହାଯ୍ୟ କରିବେ, ସେଥିପାଇଁ ସରକାର ସେମାନଙ୍କର ଉନ୍ନତି ପାଇଁ ବହୁତ ମେହନତ କରୁଛି। କିନ୍ତୁ ଝଗଡ଼ା କରି ପଥର ଆଦି ମଧ୍ୟ ସେହିମାନେ ହିଁ ମାରୁଛନ୍ତି। ହଙ୍ଗାମା କରିବାରେ ପ୍ରଥମେ ପ୍ରଥମେ ଛାତ୍ରମାନେ ହିଁ ଆଗରେ ରହିଥାନ୍ତି, ସେମାନେ ବହୁତ ଚତୁର ଅଟନ୍ତି, ତାଙ୍କର ନୂଆ ରକ୍ତ ବୋଲି କୁହାଯାଉଛି। କିନ୍ତୁ ନୂଆ ରକ୍ତର ତ କୌଣସି କଥା ହିଁ ନାହିଁ, ତାହେଲେ ରକ୍ତ ସମ୍ପର୍କ ବର୍ତ୍ତମାନ ତୁମର ଏହା ଆଧ୍ୟାତ୍ମିକ ସମ୍ପର୍କ ଅଟେ। କହିଥାନ୍ତି ନା ବାବା, ମୁଁ ଆପଣଙ୍କର 2 ମାସର ସନ୍ତାନ ଅଟେ। କେତେକ ସନ୍ତାନ ଅଲୌକିକ ଜନ୍ମଦିନ ପାଳନ କରିଥାନ୍ତି, ଈଶ୍ୱରୀୟ ଜନ୍ମଦିନ ହିଁ ପାଳନ କରିବା ଉଚିତ, ସେହି ଶାରୀରିକ ଜନ୍ମଦିନ ବାତିଲ କରିଦେବା ଉଚିତ। କହିବା ଦରକାର ଯେ ମୁଁ ବ୍ରାହ୍ମଣ ମାନଙ୍କୁ ହିଁ ଖୁଆଇବି, ଅଲୌକିକ ଜନ୍ମ ପାଳନ କରିବା ଉଚିତ ନା। ତାହା ହେଲା ଆସୁରୀ ଜନ୍ମ, ଏହା ହେଲା ଈଶ୍ୱରୀୟ ଜନ୍ମ, ରାତି ଦିନର ଫରକ ରହିଛି। କିନ୍ତୁ ଯେବେ ନିଶ୍ଚୟ ଆସିବ ତେବେ ହିଁ ଏହା କରିବା ସମ୍ଭବ, ଏପରି ନୁହେଁ ଈଶ୍ୱରୀୟ ଜନ୍ମ ପାଳନ କରି ପୁଣି ଯାଇ ଆସୁରୀ ଜନ୍ମରେ ପଡିବା, ଏମିତି ବି ହେଉଛି। ଈଶ୍ୱରୀୟ ଜନ୍ମ ପାଳନ କରୁ କରୁ ପୁଣି ଅଦୃଶ୍ୟ ହୋଇଯାଉଛନ୍ତି। ଆଜିକାଲି ତ ବିବାହର ବାର୍ଷିକ ଉତ୍ସବ ବି ପାଳନ କରୁଛନ୍ତି। ବିବାହକୁ ଯେପରି ଭଲ ଶୁଭ କାର୍ଯ୍ୟ ବୋଲି ଭାବୁଛନ୍ତି, ନରକକୁ ଯିବାର ଦିନକୁ ମଧ୍ୟ ପାଳନ କରୁଛନ୍ତି। ଆଶ୍ଚର୍ଯ୍ୟ ଅଟେ ନା, ବାବା ବସି ଏହିସବୁ କଥା ବୁଝାଉଛନ୍ତି। ଏବେ ତୁମକୁ ତ ବ୍ରାହ୍ମଣ ମାନଙ୍କ ସହିତ ଈଶ୍ୱରୀୟ ଜନ୍ମଦିନ ହିଁ ପାଳନ କରିବାର ଅଛି। ମୋ ଶିବ ବାବାଙ୍କ ସନ୍ତାନ, ଏହି ସ୍ମୃତିରେ ଜନ୍ମଦିନ ପାଳନ କଲେ ଶିବ ବାବା ହିଁ ମନେ ରହିବେ। ନିଶ୍ଚୟ ବୁଦ୍ଧି ସନ୍ତାନ ମାନେ ହିଁ ଜନ୍ମଦିନ ପାଳନ କରିବା ଉଚିତ, ଆସୁରୀ ଜନ୍ମକୁ ଭୁଲିଯିବା ଦରକାର, ଏହି ରାୟ ମଧ୍ୟ ବାବା ଦେଉଛନ୍ତି। ଯଦି ପକ୍କା ନିଶ୍ଚୟ ବୁଦ୍ଧି ହୋଇଥିବ ତେବେ ହିଁ ହେବ। ବାସ୍, ମୁଁ ବାବାଙ୍କର ହୋଇଗଲି, ମୋର ଆଉ କେହି ନାହାନ୍ତି। ତେବେ ଅନ୍ତମତି ଅନୁସାରେ ଗତି ଅର୍ଥାତ୍ ପଦ ହୋଇଯିବ। ବାବାଙ୍କ ସ୍ମୃତିରେ ଦେହ ତ୍ୟାଗ କଲେ ପରଜନ୍ମ ମଧ୍ୟ ସେହିପରି ମିଳିବ, ନଚେତ ଅନ୍ତକାଳରେ ଯିଏ ସ୍ତ୍ରୀକୁ ସ୍ମରଣ କରେ ଏହା ମଧ୍ୟ ଗ୍ରନ୍ଥ ସାହେବରେ ରହିଛି। ଏଠାରେ ପୁଣି କହୁଛନ୍ତି ଅନ୍ତ ସମୟରେ ଗଙ୍ଗା କୂଳରେ ଥିବ। ଏସବୁ ହେଲା ଭକ୍ତି ମାର୍ଗର କଥା। ତୁମକୁ ବାବା କହୁଛନ୍ତି ଶରୀର ଛାଡିବା ସମୟରେ ମଧ୍ୟ ସ୍ୱଦର୍ଶନ ଚକ୍ରଧାରୀ ସ୍ଥିତିରେ ଥାଅ, ବୁଦ୍ଧରେ ବାବା ଏବଂ ଚକ୍ର ମନେ ଥାଉ। ତାହା ନିଶ୍ଚୟ ସେତେବେଳେ ହେବ ଯେତେବେଳେ ପୁରୁଷାର୍ଥ କରି ଚାଲିଥିବ, ତେବେ ତ ଅନ୍ତକାଳରେ ସ୍ମୃତି ଆସିବ। ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ, କାହିଁକି ନା ତୁମ ସନ୍ତାନ ମାନଙ୍କୁ ଏବେ ଅଶରୀରୀ ହୋଇ ଘରକୁ ଫେରିଯିବାକୁ ହେବ। ଏଠାରେ ଅଭିନୟ କରି କରି ସତୁ ପ୍ରଧାନରୁ ତମ ପ୍ରଧାନ ହୋଇଯାଇଛି, ଏବେ ପୁଣି ସତୁ ପ୍ରଧାନ ହେବାକୁ ପଡିବ। ବର୍ତ୍ତମାନ ଆତ୍ମା ହିଁ ଅପବିତ୍ର ଅଟେ, ତେବେ ଶରୀର ପୁଣି ପବିତ୍ର କିପରି ମିଳିପାରିବ? ବାବା ବହୁତ ଉଦାହରଣ ଦେଇ ବୁଝାଉଛନ୍ତି। ଯେହେତୁ ବାବା ରତ୍ନ ବ୍ୟବସାୟୀ ଅଟନ୍ତି ନା, ଖାଦ ଅଳଙ୍କାରରେ ନୁହେଁ ସୁନାରେ ମିଶିଥାଏ। 24 କ୍ୟାରେଟରୁ 22 କ୍ୟାରେଟ କରିବାକୁ ହେଲେ ରୂପା ମିଶାଇବେ। ଏବେ ତ ସୁନା ହିଁ ନାହିଁ, ସମସ୍ତଙ୍କ ଠାରୁ ନେଇ ଚାଲିଛନ୍ତି। ଆଜିକାଲି ଦେଖ ନୋଟ ମଧ୍ୟ କିପରି ତିଆରି କରୁଛନ୍ତି, କାଗଜ ବି ନାହିଁ। ପିଲାମାନେ ଜାଣିଛନ୍ତି କଳ୍ପ କଳ୍ପ ଏପରି ହୋଇ ଆସିଛି, ପୁରା ଯାଞ୍ଚ କରୁଛନ୍ତି, ଲକର୍ସ ଆଦି ସବୁ ଖୋଲି ଚେକିଂ କରୁଛନ୍ତି, ଯେପରି କାହାର କଲାସି ଆଦି କରାଯାଇଥାଏ ନା, ଗାୟନ ମଧ୍ୟ ରହିଛି। କାହାର ମାଟିରେ ଦବିଯିବ ଭୀଷଣ ଅଗ୍ନିକାଣ୍ଡ ମଧ୍ୟ ହେବ, ତୁମେ ପିଲାମାନେ ଜାଣିଛ ଏସବୁ ହେବ। ସେଥିପାଇଁ ତୁମେ ଭବିଷ୍ୟତ ପାଇଁ ବ୍ୟାଗେଜ ପ୍ରସ୍ତୁତ କରୁଛ। ଆଉ କାହାକୁ କଣ କିଛି ଜଣା ଅଛି କି ତୁମକୁ ହିଁ 21 ଜନ୍ମ ପାଇଁ ସମ୍ପତ୍ତି ମିଳୁଛି? ତୁମ ପଇସାରେ ହିଁ ଭାରତକୁ ସ୍ୱର୍ଗ କରୁଛନ୍ତି, ଯେଉଁଠି ପୁଣି ତୁମେ ହିଁ ନିବାସ କରିବ। ତୁମେ ପିଲାମାନେ ନିଜର ପୁରୁଷାର୍ଥ ଦ୍ୱାରା ହିଁ ନିଜେ ରାଜତିଳକ ନେଉଛ। ଦୀନବନ୍ଧୁ ବାବା ସ୍ୱର୍ଗର ମାଲିକ କରିବାକୁ ଆସିଛନ୍ତି, କିନ୍ତୁ ହେବ ତ ନିଜର ପାଠ ପଢା ଦ୍ୱାରା ନା, କୃପା ଅଥବା ଆଶୀର୍ବାଦ ଦ୍ୱାରା ନୁହେଁ। ପଢାଇବା ତ ହେଉଛି ଶିକ୍ଷକଙ୍କର ଧର୍ମ, କୃପାର କୌଣସି କଥା ନାହିଁ। ଶିକ୍ଷକଙ୍କୁ ସରକାର ଠାରୁ ଦରମା ମିଳିଥାଏ, ସେମାନେ ତ ନିଶ୍ଚିତ ପଢାଇବେ, ଏତେ ବଡ଼ ପୁରସ୍କାର ମିଳୁଛି। ତୁମେ ପଦ୍ମା ପଦମ ପତି ହେଉଛ, ଶ୍ରୀକୃଷ୍ଣଙ୍କ ପାଦରେ ପଦ୍ମର ଚିହ୍ନ ଦେଇଥାନ୍ତି। ତୁମେ ଏଠାକୁ ଆସିଛ ଭବିଷ୍ୟରେ ପଦ୍ମପତି ହେବା ପାଇଁ। ତୁମେ ବହୁତ ସୁଖୀ, ସାହୁକାର ଅମର ହେଉଛ, କାଳ ଉପରେ ବିଜୟ ପ୍ରାପ୍ତ କରୁଛ। ଏଇସବୁ କଥାକୁ ମନୁଷ୍ୟ ବୁଝି ପାରିବେ ନାହିଁ। ତୁମର ଆୟୁ ପୁରା ହୋଇଯାଉଛି, ତୁମେ ଅମର ହୋଇଯାଉଛ। ସେମାନେ ପୁଣି ପାଣ୍ଡବଙ୍କର ଲମ୍ବା ଚଉଡ଼ା ଚିତ୍ର ତିଆରି କରିଦେଇଛନ୍ତି, ଭାବୁଛନ୍ତି ପାଣ୍ଡବ ଏତେ ଡେଙ୍ଗା ଥିଲେ, ତୁମେ ହିଁ ପାଣ୍ଡବ ତ। କେତେ ରାତି ଦିନର ଫରକ ରହିଛି, ମନୁଷ୍ୟ କେହି ଅତ୍ୟଧିକ ଲମ୍ବା ତ ହୋଇନଥାନ୍ତି, 6 ଫୁଟର ହିଁ ହୋଇଥାନ୍ତି। ଭକ୍ତି ମାର୍ଗରେ ପ୍ରଥମେ ପ୍ରଥମେ ଶିବ ବାବାଙ୍କର ଭକ୍ତି ହୋଇଥାଏ। ବାବାଙ୍କ ଚିତ୍ରକୁ ତ ବଡ଼ କରି ତିଆରି କରିବେ ନାହିଁ, ପ୍ରଥମେ ଶିବ ବାବାଙ୍କର ଅବ୍ୟଭିଚାରୀ ଭକ୍ତି ହେଉଛି। ପୁଣି ଦେବତା ମାନଙ୍କର ମୂର୍ତ୍ତି ତିଆରି କରୁଛନ୍ତି, ତାଙ୍କର ପୁଣି ବଡ଼ ବଡ଼ ଚିତ୍ର ତିଆରି କରୁଛନ୍ତି, ପୁଣି ପାଣ୍ଡବ ମାନଙ୍କର ବଡ଼ ବଡ଼ ଚିତ୍ର କରିଦେଉଛନ୍ତି, ପୂଜା ନିମନ୍ତେ ହିଁ ଏସବୁ ଚିତ୍ର ତିଆରି କରୁଛନ୍ତି। 12 ମାସରେ ଥରେ ଲକ୍ଷ୍ମୀଙ୍କର ପୂଜା କରୁଛନ୍ତି, ଜଗତ ଅମ୍ବାଙ୍କର ପୂଜା ପ୍ରତ୍ୟହ କରୁଛନ୍ତି। ଏ କଥା ମଧ୍ୟ ବାବା ବୁଝାଉଛନ୍ତି ଯେ ତୁମର ଡବଲ ପୂଜା ହେଉଛି, ମୋର ତ କେବଳ ଆତ୍ମା ଅଥବା ଲିଙ୍ଗର ହିଁ ପୂଜା ହେଉଛି। ତୁମର ଶାଳଗ୍ରାମ ରୂପରେ ମଧ୍ୟ ଦେବତା ରୂପରେ ମଧ୍ୟ ପୂଜା ହଉଛି। ରୁଦ୍ର ଯଜ୍ଞ ରଚନା କଲେ କେତେ ଶାଳଗ୍ରାମ ତିଆରି କରୁଛନ୍ତି, ତେଣୁ କିଏ ବଡ ହେଲେ ସେଥିପାଇଁ ବାବା ସନ୍ତାନ ମାନଙ୍କୁ ନମସ୍କାର କରୁଛନ୍ତି, କେତେ ଉଚ୍ଚ ପଦ ପ୍ରାପ୍ତ କରାଉଛନ୍ତି, ବାବା କେତେ ଗହନ ଗହନ କଥା ଶୁଣାଉଛନ୍ତି, ତେଣୁ ପିଲାମାନେ କେତେ ଖୁସି ହେବା ଉଚିତ। ଭଗବାନ ଭଗବତୀ କରାଇବା ପାଇଁ ଆମକୁ ଭଗବାନ ପଢ଼ାଉଛନ୍ତି, କେତେ ଧନ୍ୟବାଦ ଦେବା ଉଚିତ। ବାବାଙ୍କ ସ୍ମୃତିରେ ରହିବା ଦ୍ୱାରା ସ୍ୱପ୍ନ ମଧ୍ୟ ଭଲ ଆସିବ, ସାକ୍ଷାତକାର ମଧ୍ୟ ହେବ। ଆଚ୍ଛା ମିଠା ମିଠା ଶିଖିଲ ଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ, ଏକ ନମ୍ବର, ନିଜର ଈଶ୍ୱରୀୟ ଆତ୍ମିକ ଜନ୍ମଦିନ ପାଳନ କରିବା ଉଚିତ, ସମସ୍ତଙ୍କ ସହିତ ଆତ୍ମିକ ସମ୍ପର୍କ ରଖିବାକୁ ହେବ, ରକ୍ତ ସମ୍ପର୍କ ନୁହେଁ। ଆସୁରୀ ଅର୍ଥାତ୍ ଶାରୀରିକ ଜନ୍ମଦିନ ପାଳନ ମଧ୍ୟ ବନ୍ଦ କରିଦେବା ଉଚିତ, ତାହା ପୁନର୍ବାର ମନେ ପଡ଼ିବା ଉଚିତ ନୁହେଁ। ଦୁଇ ନମ୍ବର, ଭବିଷ୍ୟତ ପାଇଁ ନିଜର ବେଗ ବେଗେଜ ପ୍ରସ୍ତୁତ କରି ରଖିବାକୁ ହେବ, ନିଜର ଟଙ୍କା ପଇସା ଭାରତକୁ ସ୍ୱର୍ଗ କରିବା ସେବାରେ ସଫଳ କରିବାକୁ ହେବ, ନିଜର ପୁରୁଷାର୍ଥ ଦ୍ୱାରା ହିଁ ନିଜକୁ ରାଜତିଳକ ଦେବାକୁ ହେବ। ବରଦାନ ସ୍ନେହ ଏବଂ ସହଯୋଗର ବିଧି ଦ୍ୱାରା ସହଜ ଯୋଗୀ ହୁଅ। ବାପ ଦାଦାଙ୍କୁ ପିଲାମାନଙ୍କର ସ୍ନେହ ବହୁତ ପସନ୍ଦ ଅଟେ, ତେଣୁ ଯେଉଁମାନେ ଯୋଗ୍ୟ ସ୍ନେହୀ ଏବଂ ସହଯୋଗୀ ହୋଇଥାନ୍ତି ସେମାନେ ସହଜ ଯୋଗୀ ସ୍ୱତଃ ହିଁ ହୋଇଥାନ୍ତି, କାରଣ ସହଯୋଗ ହିଁ ସହଜ ଯୁଗ ଅଟେ। ଦିଲବାଲା ବାବାଙ୍କୁ ଦିଲର ସ୍ନେହ ଏବଂ ଦିଲର ସହଯୋଗ ହିଁ ପ୍ରିୟ ଅଟେ। ଛୋଟ ଦିଲବାଲା ଆତ୍ମାମାନେ ଛୁଟିଆ ସଉଦା କରି ଖୁସି ହୋଇଯାଆନ୍ତି ଏବଂ ବଡ଼ ଦିଲ ଅର୍ଥାତ୍ ବିଶାଳ ହୃଦୟବାଲା ବେହଦର ସଉଦା କରିଥାନ୍ତି। ମୂଲ୍ୟ କିନ୍ତୁ ସ୍ନେହର ଅଟେ, ବସ୍ତୁର ନୁହେଁ, ସେଥିପାଇଁ ସୁଦାମାର ଖୁଦ ମୁଠାର ଗାୟନ ରହିଛି। ସେହିପରି ଯଦିଓ କେହି ବହୁତ କିଛି ଦେଉଥାଉ କିନ୍ତୁ ସ୍ନେହ ନଥିଲେ ତାହା ଜମା ହୋଇନଥାଏ, ତେଣୁ ସ୍ନେହ ସହିତ ଯଦି ଟିକେ ବି ଜମା କରିଥିବେ ତେବେ ତାହା ପଦ୍ମଗୁଣା ହୋଇଯିବ। ସ୍ଲୋଗାନ, ସମୟ ଏବଂ ଶକ୍ତି ବ୍ୟର୍ଥରେ ନ ଯାଉ, ସେଥିପାଇଁ ପ୍ରଥମେ ଚିନ୍ତା କର ତାପରେ କର। ଅବ୍ୟକ୍ତ ସାରା ଏବେ ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୁଗକୁ ଜ୍ୱାଳାରୂପ କର। ବାପ ଦାଦା ପିଲାମାନଙ୍କୁ ବିଶେଷ ଭାବରେ ସ୍ନେହର ଶିକ୍ଷା ଦେଇ ଆସୁଛନ୍ତି, ପିଲାମାନେ ଏବେ ତୀବ୍ର ପୁରୁଷାର୍ଥର ଲଗନକୁ ଅଗ୍ନି ରୂପ କର, ଜ୍ୱାଳାମୁଖୀ ହୁଅ। ଯାହା ବି ସବୁ ମନର ବା ସମ୍ବନ୍ଧ ସମ୍ପର୍କର ହିସାବ କିତାବ ବାକି ରହିଯାଇଛି ସେଗୁଡ଼ିକୁ ଜ୍ୱାଳା ସ୍ୱରୂପର ଯୁଗ ଦ୍ୱାରା ଭସ୍ମ କର। ଓମ୍ ଶାନ୍ତି।